ఆకాశవాణి ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଆତଙ୍କବାଦ କାର୍ଯ୍ୟକଳାପକୁ ନିନ୍ଦା କରିବା ସହିତ ଏହାର ମୁକାବିଲା ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି ଭାରତ ଓ ସାଇପ୍ରସ୍ ସାଇପ୍ରସ୍ର ସଫଳ ଗସ୍ତ ଶେଷ କରି G7 ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ କାନାଡ଼ା ଗସ୍ତ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବା ଦିଗରେ ଭାରତ ଅଗ୍ରସର ହେଉଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଦେଶରେ ପରବର୍ତ୍ତୀ ଜନଗଣନା ପାଇଁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ଲାଗି କେନ୍ଦ୍ର ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏବଂ ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ସେପ୍ଟେମ୍ବର 30ରୁ ଆରମ୍ଭ ଆତଙ୍କବାଦ ଏବଂ ଉଗ୍ରବାଦ କାର୍ଯ୍ୟକଳାପକୁ ଭାରତ ଓ ସାଇପ୍ରସ୍ ନିନ୍ଦା କରିବା ସହିତ ଏହାର ମୁକାବିଲା କରିବା ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଇପ୍ରସ୍ ଗସ୍ତ ଅବସରରେ ଆଜି ଉଭୟ ଦେଶ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ପରେ ଜାରି କରାଯାଇଥିବା ମିଳିତ ଘୋଷଣାପତ୍ରରେ ଏହି ପ୍ରସଙ୍ଗ ସ୍ଥାନ ପାଇଛି ବିଶ୍ୱରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ପରସ୍ପରର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସମ୍ମାନ ଦେବା ଲାଗି ଉଭୟ ଦେଶ ବିଶ୍ୱ ସମୂହକୁ ଆହ୍ୱାନ ଦେଇଛନ୍ତି ସେହିଭଳି ଆତଙ୍କବାଦୀଙ୍କ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ବିନାଶ କରିବା ଏଥିଲାଗି ପାଣ୍ଠି ଯୋଗାଣ ବନ୍ଦ କରିବା ସହିତ ସେମାନଙ୍କୁ ଆଶ୍ରୟ ନ ଦେବା ଏବଂ ଦୋଷୀକୁ ଦଣ୍ଡ ଦେବା ଦିଗରେ ସହାୟତା କରିବା ଲାଗି ଏହି ଘୋଷଣାପତ୍ରରେ ଉଲ୍ଲେଖ କରାଯାଇଛି ଅନ୍ୟପକ୍ଷରେ ଆଜି ନିକୋସିଆସ୍ଥିତ ସାଇପ୍ରସ୍ର ପ୍ରେସିଡେନ୍ସିଆଲ୍ ପ୍ୟାଲେସ୍ଠାରେ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡିସ୍ଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି ସାଇପ୍ରସ୍ର ଭିଜନ 2035 ଏବଂ ଭାରତର ବିକଶିତ ଭାରତ 2047 ମଧ୍ୟରେ ଅନେକ ସମାନତା ରହିଛି ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଥିବା ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଆଗାମୀ 5 ବର୍ଷ ମଧ୍ୟରେ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବ ଏହି ଅବସରରେ ପଶ୍ଚିମ ଏସିଆ ଏବଂ ୟୁରୋପରେ ଚାଲିଥିବା ଦ୍ୱନ୍ଦ୍ୱକୁ ନେଇ ଉଭୟ ନେତା ଉଦ୍ବେଗ ପ୍ରକାଶ କରିବା ସହିତ ଏହା ଯୁଦ୍ଧର ଯୁଗ ନୁହେଁ ବରଂ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ଓ ସମୃଦ୍ଧି ନିମନ୍ତେ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡରର ଗୁରୁତ୍ୱ ଉପରେ ଉଭୟ ନେତା ଆଲୋକପାତ କରିଛନ୍ତି ସେହିଭଳି ସୀମାପାର ଆତଙ୍କବାଦ ବିପକ୍ଷରେ ଭାରତର ଲଢ଼େଇକୁ ସାଇପ୍ରସ୍ ସମର୍ଥନ କରିଥିବାରୁ ଶ୍ରୀ ମୋଦି ଧନ୍ୟବାଦ ଜଣାଇବା ସହିତ ଆତଙ୍କବାଦ ନିଶାଦ୍ରବ୍ୟ କାରବାର ଓ ଅସ୍ତ୍ର ଚୋରା ଚାଲାଣକୁ ରୋକିବା ଦିଗରେ ରିଅଲ୍ ଟାଇମ୍ ସୂଚନା ଆଦାନ ପ୍ରଦାନ ବ୍ୟବସ୍ଥାକୁ ବିକଶିତ କରିବା ଲାଗି ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି ଉଭୟ ନେତା ଆଜି ଦ୍ୱିପକ୍ଷୀୟ ସମ୍ପର୍କର ସମୀକ୍ଷା କରିବା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି
द्विपक्षीय संबंधों के सभी पहलुओं पर व्यापक चर्चा की साइप्रस के विजन 2035 और विकसित भारत 2047 के विजन के कई पहलुओं में समानता है आतंकवाद ड्रग्स और आर्म्स की तस्करी की रोकथाम के लिए हमारी एजेंसीज के बीच रियल टाइम इंफॉर्मेशन एक्सचेंज का मैकेनिज्म तैयार किया जाएगा हम दोनों सहमत है କି ହମାରେ ଆପସି ବ୍ୟାପାର ଓ ନିବେଶ ମେ ବହୁତ ପୋଟେନ୍ସିଆଲ ହେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାଇପ୍ରସ୍ର ସଫଳ ଗସ୍ତ ଶେଷ କରି G7 ସମ୍ମିଳନୀରେ ଯୋଗଦେବା ଲାଗି କାନାଡ଼ା ଅଭିମୁଖେ ଯାତ୍ରା କରିଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନେଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ସମ୍ମିଳନୀରେ ଯୋଗଦେବେ ଏହାଛଡ଼ା ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ଆଞ୍ଚଳିକ ତଥା ବୈଶ୍ୱିକ ସମସ୍ୟା ଉପରେ ଆଲୋଚନା କରିବେ ଏହାକୁ ମିଶାଇ ପ୍ରଧାନମନ୍ତ୍ରୀ କ୍ରମାଗତ ଷଷ୍ଠଥର ଲାଗି G7 ସମ୍ମିଳନୀରେ ଯୋଗ ଦେଉଛନ୍ତି ବିଶ୍ୱ ଅର୍ଥନୈତିକ ତଥା ଭୂ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ଫ୍ରାନ୍ସ ଯୁକ୍ତରାଷ୍ଟ୍ର ଆମେରିକା ବ୍ରିଟେନ୍ ଜର୍ମାନୀ ଜାପାନ ଇଟାଲୀ କାନାଡ଼ା ଓ ୟୁରୋପୀୟ ସଂଘକୁ ନେଇ ଗଠିତ G7 ମଞ୍ଚର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥାଏ ଗତ କିଛି ବର୍ଷ ଧରି ଭାରତକୁ ଏହି ସମ୍ମିଳନୀରେ ଯୋଗଦେବା ଲାଗି ନିୟମିତ ଭାବେ ନିମନ୍ତ୍ରଣ କରାଯାଇଆସୁଛି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ବିଶ୍ୱର ନେତୃତ୍ୱ ନେବା ଦିଗରେ ଅଗ୍ରସର ହେଉଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମତବ୍ୟକ୍ତ କରିଛନ୍ତି ଆଜି ନୂଆଦିଲ୍ଲୀଠାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ରିଲିଫ୍ କମିଶନର ଏବଂ ବିପର୍ଯ୍ୟୟ ପ୍ରଶମନ ବାହିନୀର ସମ୍ମିଳନୀରେ ଉଦ୍ବୋଧନ ଦେଇ ଏହି ମତବ୍ୟକ୍ତ କରିଛନ୍ତି ସେ କହିଛନ୍ତି ବିପର୍ଯ୍ୟୟ ସମ୍ପର୍କିତ ପ୍ରାକ୍ ସତର୍କ ସୂଚନା ବିକଶିତ କରିବା ଦିଗରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଏହାଦ୍ୱାରା ଜନସାଧାରଣଙ୍କୁ ଠିକ୍ ସମୟରେ ସଚେତନ କରାଯିବା ସହିତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ମଧ୍ୟ ସଫଳତାର ସହ ସମ୍ପନ୍ନ କରାଯାଇଛି କୁହାଯାଇପାରୁଛି। ଯେତେବେଳେ ବି ଭାରତର ବିପର୍ଯ୍ୟୟ ପ୍ରଶମନ ଇତିହାସ ଲେଖାଯିବ ସେଥିରେ ମୋଦି ସରକାରଙ୍କ ଏହି ଦଶ ବର୍ଷକୁ ଏକ ରୂପାନ୍ତରୀକରଣ ଦଶନ୍ଧି ଭାବେ ଅଭିହିତ କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ସେ କହିଛନ୍ତି ବିପର୍ଯ୍ୟୟ ସମୟରେ ଶୂନ୍ୟ ଜୀବନହାନିକୁ ସୁନିଶ୍ଚିତ କରିବା ଉପରେ ଭାରତ ପ୍ରାଥମିକତା ଦେଇ ସର୍ବଦା କାର୍ଯ୍ୟ କରିଥାଏ। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ତଥା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ସଫଳ କାର୍ଯ୍ୟ ଯୋଗୁଁ ଏହି କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ଶ୍ରୀ ଶାହା କହିଛନ୍ତି।
10 साल के अंदर एनडीएमए, एनडीआरएफ और सीडीआरआई, ये तीन संस्थाओं ने भारत को आपदा प्रबंधन के क्षेत्र में ग्लोबल लीडर बनाने के करीब ले जाकर खड़ा कर दिया। ये हम सब के लिए बड़ा आनंद का विषय। एनडीएमए ने नीति विषय संरचना करना, शोध कार्य करना, अनेक प्रकार के अभ्यास के लेखों को लोगों तक पहुंचाना, कई एप्स बनाना और ओवरऑल कोऑर्डिनेशन नीति विषयों का एनडीएमए ने बहुत अच्छा किया है।
आपण माने संवाद सुनुचंती आकाशवाणी रो। देशरे परवर्ती जनगणना पाई आज विज्ञप्ति प्रकाश पाई। चलित थर दुईट पर्यायर जनगणना करा। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏହି ବିଜ୍ଞପ୍ତି ସମ୍ପର୍କରେ ଏକ ରିପୋର୍ଟ।
ଷୋଡ଼ଶତମ ଜନଗଣନା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। 2027 ମସିହା ମାର୍ଚ୍ଚ ପହିଲାରୁ ଦେଶରେ ଜନଗଣନା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଲଦାଖ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ 2026 ଅକ୍ଟୋବର ପହିଲାରୁ ଏହା ଆରମ୍ଭ କରାଯିବ। ସେହି ଅଞ୍ଚଳଗୁଡ଼ିକରେ ତୁଷାରପାତକୁ ଦୃଷ୍ଟିରେ ରଖି ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରାଯାଇଛି। ପ୍ରଥମଥର ପାଇଁ ଚଳିତଥର ଜାତିଭିତ୍ତିକ ଜନଗଣନା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଦୁଇଟି ପର୍ଯ୍ୟାୟରେ ଏଥିରେ ଜନଗଣନା କରାଯିବ। ପ୍ରଥମ ପର୍ଯ୍ୟାୟରେ ଆବାସ ତାଲିକାକରଣ, ପ୍ରତ୍ୟେକ ପରିବାରର ବାସସ୍ଥାନ, ସମ୍ପତ୍ତି, ସାମ୍ପ୍ରତିକ ସ୍ଥିତି ଆଦି ନେଇ ତଥ୍ୟ ସଂଗ୍ରହ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା, ପ୍ରତ୍ୟେକ ପରିବାରରେ ସଦସ୍ୟ ସଂଖ୍ୟା, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ଅନ୍ୟାନ୍ୟ ବିବରଣୀ ସଂଗ୍ରହ କରାଯିବ। ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର ମାଧ୍ୟମରେ ଜନଗଣନା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ନେଇ ନିଷ୍ପତ୍ତି ହୋଇଛି। ତଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାୟ 34 ଲକ୍ଷ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ଓ 1,30,000 ଜନଗଣନା କାର୍ଯ୍ୟକର୍ତ୍ତା ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ଏହି ଗଣନା କାର୍ଯ୍ୟ କରିବେ। ସୂଚନାଯୋଗ୍ୟ, ପ୍ରତି 10 ବର୍ଷରେ ଥରେ ଦେଶରେ ଜନଗଣନା କରାଯାଇଥାଏ। 2011 ଶେଷ ଥର ପାଇଁ ଜନଗଣନା କରାଯାଇଥିଲା। ତେବେ 2021 ହେବାକୁ ଥିବା ଜନଗଣନା କାର୍ଯ୍ୟକୁ କରୋନା ମହାମାରୀ ପରିପ୍ରେକ୍ଷୀରେ ସ୍ଥଗିତ ରଖାଯାଇଥିଲା। ଆକାଶବାଣୀ କଟକ ସମ୍ବାଦ ବିଭାଗରୁ ମୁଁ ନୀନା ସାହୁ।
ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ କରିବା ଲାଗି କେନ୍ଦ୍ର ସରକାର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କମିଟିରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ସଚିବ, ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଗୁଜରାଟ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ, ଅହମ୍ମଦାବାଦର ପୁଲିସ୍ କମିଶନର, ଭାରତ ବିମାନ ବାହିନୀର ନିରୀକ୍ଷଣ ଏବଂ ସୁରକ୍ଷା ମହାନିର୍ଦ୍ଦେଶକ, ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋର ମହାନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ। ଏଭଳି ଦୁର୍ଘଟଣାକୁ ଭବିଷ୍ୟତରେ ରୋକିବା ଲାଗି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟର ପ୍ରଣୟନ କରିବା ଉପରେ ଗୁରୁତ୍ୱ ଦେବା ସହିତ ତଦନ୍ତ ରିପୋର୍ଟ 3 ମାସ ମଧ୍ୟରେ ଦାଖଲ କରିବା ଲାଗି କମିଟିକୁ କୁହାଯାଇଛି। ଏହାଛଡ଼ା ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି। ଏଠାରେ ସୂଚନା ଦିଆଯାଇପାରେ, ଗତ ସପ୍ତାହରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ଡ୍ରିମ୍ ଲାଇନର ବିମାନଟି ଟେକ୍ଅଫ୍ କରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ 242 ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ମାତ୍ର ଜଣେ ଯାତ୍ରୀ ଜୀବିତ ରହିଥିଲେ। ଅନ୍ୟପକ୍ଷରେ ଡିଏନ୍ଏ ସାମ୍ପଲ୍ ପରୀକ୍ଷା ମାଧ୍ୟମରେ ଏହି ବିମାନ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ 99 ଜଣଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇସାରିଛି। ବାକି ଡିଏନ୍ଏ ସାମ୍ପଲ୍ ପରୀକ୍ଷଣ ଦିନେ 2 ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ। ସେହିଭଳି 64 ଜଣଙ୍କର ପାର୍ଥିବ ଶରୀରକୁ ସେମାନଙ୍କ ଆତ୍ମୀୟ ସ୍ୱଜନକୁ ହସ୍ତାନ୍ତର କରାଯାଇଛି ବୋଲି ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲର ଅଧୀକ୍ଷକ ଡକ୍ଟର ରାଜେଶ ଯୋଶୀ ସୂଚନା ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିର ବିଷୟବସ୍ତୁ ରହିଛି ସାଇବର ଠକେଇ, ଅନ୍ଲାଇନ୍ରେ କିପରି ସୁରକ୍ଷିତ ରହିବେ। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ନିର୍ଦ୍ଦେଶକ ଲେଫ୍ଟନାଣ୍ଟ କର୍ଣ୍ଣେଲ ବାଦଲ କୌଶିକ ଏବଂ ସାଇବର ସୁରକ୍ଷା ବିଶେଷଜ୍ଞ ଗୁଲସନ ରାଇ ଏହି ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୋତାଙ୍କ ପ୍ରଶ୍ନର ଉତ୍ତର ଦେବେ। ଏଥିପାଇଁ ଶ୍ରୋତାମାନଙ୍କୁ 011-234-21050 ଏବଂ 011-233-1444 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କେୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ 2025 ସେପ୍ଟେମ୍ବର 30 ତାରିଖରୁ ଆରମ୍ଭ ହେବ ବୋଲି ଆଇସିସି ଘୋଷଣା କରିଛି। ମିଳିଥିବା ସୂଚନା ଅନୁଯାୟୀ ନଭେମ୍ବର 2 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ଲାଗି ଭାରତକୁ ବିଧିବଦ୍ଧ ଭାବେ ଅନୁମତି ମିଳିଛି। ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନର ସମସ୍ତ ମ୍ୟାଚ୍ଗୁଡ଼ିକୁ ଶ୍ରୀଲଙ୍କାରେ ଖେଳାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆତଙ୍କବାଦ କାର୍ଯ୍ୟକଳାପକୁ ନିନ୍ଦା କରିବା ସହିତ ଏହାର ମୁକାବିଲା ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି ଭାରତ ଓ ସାଇପ୍ରସ୍। ସାଇପ୍ରସ୍ର ସଫଳ ଗସ୍ତ ଶେଷ କରି G7 ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ କାନାଡ଼ା ଗସ୍ତ ଏବଂ ଦେଶର ପରବର୍ତ୍ତୀ ଜନଗଣନା ପାଇଁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି। ସମ୍ବାଦ ଶେଷ ହେଲା।